ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ। ବୀର ବାଲ୍ ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ 18 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ 20 ଜଣ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଥିବା ପିଲାମାନଙ୍କ ସହିତ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଭାବ ବିନିମୟ କରିବେ। ପ୍ରଧାନମନ୍ତ୍ରୀଙ୍କର ସମଗ୍ର ଦେଶର ପିଲାମାନଙ୍କୁ ସମ୍ବୋଧନ ମଧ୍ୟାହ୍ନ 12:30 ଦୂରଦର୍ଶନ ସମାଚାର ଚ୍ୟାନେଲ୍ରେ ସିଧା ପ୍ରସାରଣ କରାଯିବ। ସୂଚନା ଅନୁସାରେ 2022 ମସିହାରେ ପ୍ରଧାନମନ୍ତ୍ରୀ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହିବଜାଦାମାନଙ୍କୁ ସେମାନଙ୍କ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ December 26 ବୀର ବାଲ୍ ଦିବସ ଭାବେ ପାଳନ କରାଯିବା ନେଇ ଘୋଷଣା କରିଥିଲେ। ଭୁବନେଶ୍ୱରସ୍ଥିତ ଚନ୍ଦକାଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଏକ ଅତ୍ୟାଧୁନିକ ଆତଙ୍କବାଦ ବିରୋଧୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମାଓବାଦୀମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। ଏହି ନୂତନ ପ୍ରଶିକ୍ଷଣ କେନ୍ଦ୍ରରେ 400 ଜଣ ଯବାନଙ୍କୁ ଏକ ସମୟରେ ପ୍ରଶିକ୍ଷଣ ଦିଆଯାଇପାରିବ। ମୁଖ୍ୟମନ୍ତ୍ରୀ କହିଛନ୍ତି
SIW ଏବଂ DVF ର ଯବାନମାନଙ୍କର ପାଇଁ ରିକ୍ସ ଆଲାଉନ୍ସ ଏବଂ ପ୍ରୋତ୍ସାହନ ଭତ୍ତାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ଡିସେମ୍ବର ମାସଠାରୁ ନକ୍ସଲ ଦମନ ଅଭିଯାନରେ ପ୍ରତ୍ୟକ୍ଷ ନିୟୋଜନ ସ୍ପେଶାଲ ଅପରେସନ ଗ୍ରୁପ୍ ବା SOG ର ଅଫିସରମାନଙ୍କର ମାସିକ ସର୍ବାଧିକ 25,000 ଆଲାଉନ୍ସ ପାଇବେ। ସୁବେଦାର ଡେପୁଟି ସୁବେଦାରମାନେ ମାସିକ 24,000, ହାବିଲଦାରମାନେ ମାସିକ 20,000 ଏବଂ କନେଷ୍ଟବଳ ସିପାହୀମାନେ ମାସକୁ 16,000 ଭତ୍ତା ପାଇବେ। ରିକ୍ସ ଆଲାଉନ୍ସ ହିସାବରେ ସେମାନଙ୍କୁ ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୋର୍ଦ୍ଧା ମହୋତ୍ସବ ରଜତ ଜୟନ୍ତୀ ଉଦ୍ଯାପନୀ ଉତ୍ସବରେ ଯୋଗଦେଇ 516 କୋଟି ଟଙ୍କାର 32 ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଖୋର୍ଦ୍ଧା ହେଉଛି ବୀର ଶୌର୍ଯ୍ୟ ଓ ସ୍ୱାଧୀନତାର ମୂଳଦୁଆ ମାଟି। ଖୋର୍ଦ୍ଧାର ପାଇକ ବିଦ୍ରୋହ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଆନ୍ଦୋଳନ, ଯାହା ଇଂରେଜ ସରକାରଙ୍କ ବିରୋଧରେ ବକ୍ସି ଜଗବନ୍ଧୁ ଓ ଜୟ ରାଜଗୁରୁଙ୍କର ବଳିଦାନକୁ ସ୍ମରଣ କରାଇଥାଏ। ଏହି ବୀରତ୍ୱ ପାଇକ ପୁଅଙ୍କ ମଧ୍ୟରେ ଜାଗ୍ରତ କରି ବିକଶିତ ଓଡ଼ିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ। ଯାତ୍ରୀ ଭଡ଼ାକୁ ସୁଲଭ କରିବା ଏବଂ ପରିଚାଳନାଗତ ସ୍ଥାୟିତ୍ୱ ମଧ୍ୟରେ ସନ୍ତୁଳନ ରଖିବା ଉଦ୍ଦେଶ୍ୟରେ ଆଜିଠାରୁ ଭାରତୀୟ ରେଳବାଇ ପକ୍ଷରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ କରାଯାଇଛି। ସଂଶୋଧିତ ଯାତ୍ରୀ ଭଡ଼ା ଅନୁଯାୟୀ ଉପର ସହରାଞ୍ଚଳ ରେଳ ସେବା ପାଇଁ ଦର ବୃଦ୍ଧି କରାଯାଇ ନାହିଁ। ଉଭୟ ଉପସହରାଞ୍ଚଳ ଏବଂ ଅଣ ଉପସହରାଞ୍ଚଳ ମାର୍ଗରେ ଋତୁକାଳୀନ ଟିକେଟ୍ ଦର ମଧ୍ୟ ଅପରିବର୍ତ୍ତିତ ରହିଛି। ଦ୍ୱିତୀୟ ଶ୍ରେଣୀ ସାଧାରଣ ବର୍ଗରେ 215 କିଲୋମିଟର ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ ବୃଦ୍ଧି କରାଯାଇ ନାହିଁ। 216 କିଲୋମିଟରରୁ 750 କିଲୋମିଟର ପାଇଁ ଭଡ଼ାରେ 5 ଟଙ୍କା, 751ରୁ 1250 କିଲୋମିଟର ପାଇଁ 10 ଟଙ୍କା, 1251ରୁ 1750 କିଲୋମିଟର ପାଇଁ 15 ଟଙ୍କା ଏବଂ 1751ରୁ 2250 କିଲୋମିଟର ଦୂରତା ପାଇଁ 20 ଟଙ୍କା ବୃଦ୍ଧି କରାଯାଇଛି। ନୂଆ ଦର ଲାଗୁ ହେବା ତାରିଖ ପରେ ଯାତ୍ରା କଲେ ମଧ୍ୟ ପୂର୍ବରୁ ହୋଇଥିବା ଟିକେଟ୍ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଆଜିଠାରୁ ଭୁବନେଶ୍ୱରଠାରେ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ। ଆସନ୍ତା 30 ପର୍ଯ୍ୟନ୍ତ ଏହି ମହୋତ୍ସବ 10:30 ରାତି 9 ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶୀ ନୃତ୍ୟ ମହୋତ୍ସବକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ୍ ସଂସ୍ଥା ଆନୁକୂଲ୍ୟରେ ଖୋର୍ଦ୍ଧାଠାରେ ଚାଲିଥିବା ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଏବଂ ସ୍ୱତନ୍ତ୍ର ଟ୍ରାଇବାଲ୍ ଜାମ୍ବୋରେଟ୍ ଗତକାଲି ଉଦ୍ଯାପିତ ହୋଇଯାଇଛି। ରାଜ୍ୟ ମୁଖ୍ୟ କମିଶନର ଡକ୍ଟର କାଳୀପ୍ରସାଦ ମିଶ୍ର ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ସ୍କାଉଟ୍ସ ଓ ଗାଇଡ୍ମାନଙ୍କୁ ସମ୍ବୋଧିତ କରିଥିଲେ। ବଲାଙ୍ଗୀର କୋଶଳ କଳାମଣ୍ଡଳଠାରେ ଚାଲିଥିବା ସର୍ବଭାରତୀୟ ମଠଖାଇ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବହୁଭାଷୀ ସର୍ବଭାରତୀୟ ନାଟକ ମହୋତ୍ସବ ଆରମ୍ଭ ହୋଇଛି। ରାଜ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାତି ତାପମାତ୍ରା ହ୍ରାସ ପାଉଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଥଣ୍ଡା ବାୟୁର ପ୍ରଭାବ ଯୋଗୁଁ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଅଞ୍ଚଳରେ ଶୀତର ପ୍ରଭାବ ରହିବ। ଅନ୍ୟପକ୍ଷରେ ଶୁକ୍ରବାର ଆଡ଼କୁ ଦକ୍ଷିଣ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଶେଷଜ୍ଞମାନେ ଏହା ଅନୁମାନ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।